ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ଜ୍ଞାନ ଆମର ତୁମ ଚରଣୀ ଆର ପୁଛୁ ବୁଦ୍ଧି ଜ୍ଞାନ ଆମର ହୃଦମନ ପ୍ରାଣ କରୁ ଅର୍ପଣ ହୃଦମନ ପ୍ରାଣ କରୁ ଅର୍ପଣ ପୂଜାର ସମ୍ଭାର ତୁମ ଚରଣୀ ଆର ପୁଛୁ ବୁଦ୍ଧି ଜ୍ଞାନ ଆମର
ପିଆଜ ଭାଗ 2। ନମସ୍କାର ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବା। ପ୍ରିୟ ଶ୍ରୋତା, ସ୍ୱାସ୍ଥ୍ୟ ଜୀବନ ଏକ ପ୍ରଭୁଙ୍କର ଉପହାର। ଯଦି ଏହି ଉପହାର ଆମ୍ଭେମାନେ ଭଲ ଭାବରେ ଯତ୍ନ ନେବା, ତାହେଲେ ଆମ୍ଭେମାନେ ଦୀର୍ଘ ବର୍ଷ ବଞ୍ଚିବା। ପ୍ରିୟ ଶ୍ରୋତା, ଆଜିର ଆଲୋଚନା ହେଉଛି ପିଆଜ 2। ଏହାର ଉପକାର ବିଷୟରେ ଆମ୍ଭେମାନେ ଆଉ ଥରେ ଆଲୋଚନା କରିବା। ଚାଲନ୍ତୁ, ବାନ୍ତି ବନ୍ଦ ହେବାକୁ ପିଆଜ ରସ ସହିତ ମହୁ ମିଶାଇ ଦିନକୁ 2-3 ଥର ଚାଟି କରି ଖାଇଲେ ବାନ୍ତି ବନ୍ଦ ହୁଏ। ଅନ୍ଧାର କଣା ହୋଇଥିଲେ ପିଆଜ ରସକୁ ସଫା କଣାରେ ଛାଣେ ଆଖିରେ ସକାଳେ ସନ୍ଧ୍ୟାରେ 2 ବିନ୍ଦୁ ପକାଇ ଅନ୍ଧାର କଣା ଭଲ ହୁଏ। ରକ୍ତ ଜମିଥିଲେ ପିଆଜ ରସ ସହିତ ମହୁ ମିଶାଇ 3 ମାସ ଖାଇଲେ ରକ୍ତହୀନତା ଦୂର ହୁଏ। ରକ୍ତ ପରିଷ୍କାର ପାଇଁ ପ୍ରତ୍ୟହ ସକାଳେ ସ୍ୱତ୍ତ ଜିରା ମିଶ୍ରି ଏବଂ ପିଆଜକୁ ଏକତ୍ର କରି 1 ମାସ ସେବନ କରିଲେ ରକ୍ତ ପରିଷ୍କାର ହୋଇଥାଏ। ତଣ୍ଟି ସଳସଳ ହେଉଥିଲେ ଖାଣ୍ଟି ଗୁଆ ଘିଅ ସହିତ ଗୋଟିଏ ବଡ଼ ପିଆଜକୁ କାଟି ଭାଜି ଦିନରେ 3 ଥର ସେବନ କରିଲେ ଗଳାର ସମସ୍ତ ଯନ୍ତ୍ରଣା ଦୂର ହୋଇଥାଏ। ଛାତିର ପୀଡ଼ା ହେଉଥିଲେ ସେହି ପୀଡ଼ା ସ୍ଥାନରେ 1-2 ପିଆଜକୁ ଛେଚି କିଛି ସମୟ ଛାତିରେ ବାନ୍ଧି ରଖିଲେ ଛାତିରୁ ପୀଡ଼ା ଦୂର ହୁଏ ସ୍ୱାସ୍ଥ୍ୟ ରୋଗର କଷ୍ଟ ଦୂର ପାଇଁ। ପ୍ରତ୍ୟହ ଗୋଟିଏ ଓଲି ପିଆଜକୁ ଚୋବାଇ ଖାଇଲେ ଥଣ୍ଡା ସର୍ଦ୍ଦି ଭଲ ହୋଇ ସ୍ୱାସ୍ଥ୍ୟରୁ ଆରୋଗ୍ୟ ମିଳେ। ଦେହରେ ଚମ୍ ଉକୁଣି ହେଉଥିଲେ ଭଲ କର୍ପୂର ସହିତ ପିଆଜ ରସ ମିଶ୍ରଣ କରି ଦେହରେ ମାଲିସ୍ କରିଲେ ଦେହରୁ ଚର୍ମ ଉକୁଣି ନଷ୍ଟ ହୋଇ ମରିପଡ଼ି ଯାଆନ୍ତି। ଉକୁଣି ହେଉଥିଲେ ପ୍ରଥମେ ମୁଣ୍ଡକୁ ସାବୁନରେ ପରିଷ୍କାର କରି ଧୋଇ ନେବ। ପିଆଜ ରସରେ କିଛି ନଡ଼ିଆ ତେଲ ମିଶାଇ ମଥାରେ ମାରିଲେ ଉକୁଣି କିଛି ସମୟ ପରେ ମରିଯାଆନ୍ତି। ମୁଖରୁ ଦାଗ ଲିଭିବାକୁ ଗୋଟିଏ ପିଆଜକୁ କାଟି ଦାଗରେ ନିୟମିତ କିଛି ଦିନ ଘଷିଲେ ଦାଗ ଲିଭି ଯାଇଥାଏ। ପୋକଖିଆ ଦାନ୍ତ ଦ୍ୱାରା ଯନ୍ତ୍ରଣା ହେଉଥିଲେ ପିଆଜକୁ କାଟି ପୋକବିନ୍ଧା ଦାନ୍ତ ଉପରେ କିଛି ସମୟ ଚାପି ରଖିଲେ ଦାନ୍ତମୂଳ ହାଲୁକା ରହେ, ପୋକ ମରିଯାଏ, ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଦାନ୍ତ ମାଡ଼ି ଫୁଲିଲେ ଗୋଟିଏ ପିଆଜକୁ ଅଧା ଛେଚି ଫୁଲିଥିବା ଦାନ୍ତ ମାଡ଼ି ଉପରେ ଚାପି ଧରିଲେ ଦାନ୍ତ ଫୁଲା ଭଲ ହୋଇଥାଏ। ଧଳା ଛଉ ହୋଇଥିଲେ ନିୟମିତ ପ୍ରତ୍ୟହ ଗୋଟିଏ ପିଆଜକୁ କାଟିକରି ଖାଇବ, ଗୋ ଦୁଧ ପାନ କରିବ, ସ୍ୱାସ୍ଥ୍ୟରୁ ଯନ୍ତ୍ରଣା ଦୂର ହେବାକୁ। ଅଦା ପିଆଜ କାଗିଜି ଲେମ୍ବୁ ରସ ସମ ପରିମାଣରେ ନେଇ ଅଧ କପ୍ ମହୁ ସହିତ ମିଶାଇ 10-15 ଦିନ ସେବନ କଲେ ସ୍ୱାସ୍ଥ୍ୟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ମୁଣ୍ଡ ବ୍ୟଥା ଦୂର ହେବାକୁ ପିଆଜ ରସ ସହିତ ଗୁଆ ଘିଅ ମିଶାଇ ଚାଟିବ। ପିଆଜକୁ କାଟି 2-3 ଥର ଶୁଙ୍ଘିଲେ ମୁଣ୍ଡ ବ୍ୟଥା ଦୂର ହୋଇଥାଏ। ପ୍ରିୟ ଶ୍ରୋତା, ପିଆଜର ଲାଭକାରଣକ ବିଷୟରେ ଆମେମାନେ ଶୁଣୁଅଛୁ। ପିଆଜ ଆମ ଦୈନିକ ଜୀବନରେ ବ୍ୟବହାର କରିଥାଉ। ପ୍ରିୟ ଶ୍ରୋତା, ଆମ୍ଭେମାନେ ଯାହା ଯାହା ପିଆଜର ବିଷୟରେ ଶୁଣିଲୁ ଆଉ ଯାହା ଯାହା ଟିପଣ ଆମେ ପାଇଲୁ, ଯଦି ଏହି ଟିପଣ ଗୁଡ଼ାକ ଆପଣମାନଙ୍କ ଗୃହରେ ବ୍ୟବହାର କରନ୍ତି ଆଉ ଯଦି ଏହା ଉପକାରକ ହେଉଅଛି, ଏହା ବହୁତ ସୁନ୍ଦର। ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ସୃଷ୍ଟି ବନାମ ବିବର୍ତ୍ତନ। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ତାହାଙ୍କ ମଧୁର ନାମରେ ମୁଁ ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନାଦି ଅନନ୍ତ ସର୍ବଶକ୍ତି ପରମେଶ୍ୱରଙ୍କ ଆଶୀର୍ବାଦ ସଦାସର୍ବଦା ଆପଣଙ୍କଠାରେ ରହୁ। ସେ ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ସେ ଆପଣଙ୍କର ସମସ୍ତ ମନୋକାମନା ପରିପୂର୍ଣ୍ଣ କରନ୍ତୁ। ସେ ଆପଣଙ୍କୁ ସୁସ୍ଥ ସବଳ ରଖନ୍ତୁ। ତାହାଙ୍କ ଆଶିଷ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ସୃଷ୍ଟି ବନାମ ବିବର୍ତ୍ତନ। ଏହି ଉତ୍ତର ଉଦ୍ଦେଶ୍ୟ ନୁହେଁ ଯେ ଆମେ ସୃଷ୍ଟି ବନାମ ବିବର୍ତ୍ତନ ବିବର୍ତ୍ତକରେ ଏକ ବୈଜ୍ଞାନିକ କର୍ତ୍ତ ଉପସ୍ଥାପନ କରିବୁ। ଆମ୍ଭେ ଆପଣାକୁ ଆଦି ପୁସ୍ତକରେ ଉତ୍ତର ଏବଂ ସୃଷ୍ଟି ଗବେଷଣା ପ୍ରତିଷ୍ଠାନ ପାଠ କରିବାକୁ ଅଧିକ ପରାମର୍ଶ ଦେଉଛୁ। ଏହି ଲେଖାରେ ଉଦ୍ଦେଶ୍ୟ ହେଉଛି ବାଇବଲ ଅନୁଆୟୀ କାହିଁକି ସୃଷ୍ଟି ବନାମ ବିବର୍ତ୍ତନବାଦ ବିତର୍କ ଏପର୍ଯ୍ୟନ୍ତ ରହିଅଛି। ଯଦି ଆପଣମାନେ ରୋମିଓ ପୁସ୍ତକ 1:25 ପଢ଼ିବେ ସେଠି କୁହେ, କାରଣ ସେମାନେ ଈଶ୍ୱରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସ୍ରଷ୍ଟଙ୍କ ପରିବର୍ତ୍ତେ ସୃଷ୍ଟ ବସ୍ତୁର ପୂଜା ଓ ସେବା କଲେ, ସେ ଯୁଗେ ଯୁଗେ ଧନ୍ୟ, ଆମେନ୍। ପ୍ରିୟ ଶ୍ରୋତା, ଏହି ବିବର୍ତ୍ତକରେ ଥିବା ମୁଖ୍ୟ କାରକ ହେଉଛି ବିବର୍ତ୍ତନରେ ବିଶ୍ୱାସ କରୁଥିବା ବୈଜ୍ଞାନିକ ମଧ୍ୟରୁ ଅଧିକାଂଶ ନାସ୍ତିକ କିମ୍ବା ଅଭିଜ୍ଞାୟବାଦୀ ଅଟନ୍ତି। କିଛି ବାକ୍ୟ ଆସ୍ତିକ ସମ୍ବନ୍ଧୀୟ ବିବର୍ତ୍ତନର କିଛି ପ୍ରକାର ବିଷୟରେ ବିଶ୍ୱାସ ରଖୁଥିବା ସ୍ଥଳେ ଅନ୍ୟ କେତେକ ଈଶ୍ୱରଙ୍କ ମତବାଦ, ଯାହା ଈଶ୍ୱର ଅଛନ୍ତି କିନ୍ତୁ ପୃଥିବୀ ସହ ସଂସ୍ପୃଷ୍ଟ ନୁହନ୍ତି ଏବଂ ପ୍ରତ୍ୟେକ ବିଷୟ ଏକ ପ୍ରାକୃତିକ ଘଟଣା ବୋଲି ଅନୁଆଇ ଚାଲିଛି, ଏହିପରି ସେମାନେ ଭାବନ୍ତି ଯେ ବିଶ୍ୱାସ ରଖନ୍ତି। କେତେକ ପ୍ରକୃତ ଭାବେ ଏହି ସୁଦୃଢ ଭାବେ ଏହି ତତ୍ତ୍ୱକୁ ଦେଖି ଏହି ସିଦ୍ଧାନ୍ତର ପହଞ୍ଚି ଯେ ବିବର୍ତ୍ତନ ସେହି ତତ୍ତ୍ୱଗୁଡ଼ିକ ସହ ଅଧିକ ପରିମାଣରେ ଯୁକ୍ତିଯୁକ୍ତ ହେଉଛି। ଅଥଚ ଏମାନେ ବିବର୍ତ୍ତନ ସପକ୍ଷରେ ଥିବା ଅତି କମ୍ ସଂଖ୍ୟକ ବୈଜ୍ଞାନିକ ପ୍ରତୀକ ଅଟନ୍ତି। ଅଧିକ ସଂଖ୍ୟକ ବିବର୍ତ୍ତନବାଦୀ ବୈଜ୍ଞାନିକମାନେ ମତ ଘୋଷଣା କରନ୍ତି ଯେ କୌଣସି ଏକ ଉଚ୍ଚତର ବ୍ୟକ୍ତିଙ୍କ କୌଣସି ହସ୍ତପକ୍ଷ ବିନା ଜୀବନରେ ବିକାଶ ହୋଇଛି। ସଂଖ୍ୟା ଅନୁଆୟୀ ବିବର୍ତ୍ତନ ହେଉଛି ଏକ ପ୍ରକୃତିବାଦୀ ବିଜ୍ଞାନ, ନାସ୍ତିକବାଦ ସତ୍ୟ ହେବା ନିମନ୍ତେ ଏକ ସୃଷ୍ଟିକର୍ତ୍ତାଙ୍କ ବ୍ୟତୀତ ବିଶ୍ୱବ୍ରହ୍ମାଣ୍ଡ ଏବଂ ଜୀବସତା କିପରି ହେଲା ତାହାର ଏକ ବିକଳ୍ପ ବ୍ୟାଖ୍ୟା ରଖିଥିବା ନିହାତି ଆବଶ୍ୟକ। ଯଦିଓ ଚାର୍ଲସ ରେନିଅନ୍ ପୂର୍ବରୁ କିଛି ଧରଣର ବିବର୍ତ୍ତନରେ ବିଶ୍ୱାସ ରଖିଛନ୍ତି, ସେ ବିବର୍ତ୍ତନ ଧାରା ପ୍ରାକୃତିକ ମାନନୀୟ ନିମନ୍ତେ ସମ୍ଭବତଃ ଯୁକ୍ତିଯୁକ୍ତ ଏକ ନମୁନାର ବିକାଶ କରିବାରେ ପ୍ରବେଶ ବା ପ୍ରଥମ ଥିଲେ। ଡାୱନ୍ ଥରେ ନିଜକୁ ଖ୍ରୀଷ୍ଟିଆନ ଭାବରେ ଚିହ୍ନିତ କରିଥିଲେ, କିନ୍ତୁ ତାଙ୍କ ଜୀବନରେ ଘଟିଥିବା କିଛି ଅଘଟଣାର କାରଣ ସ୍ୱରୂପ ସେ ଖ୍ରୀଷ୍ଟୀୟ ବିଶ୍ୱାସ ଓ ଈଶ୍ୱରଙ୍କ ଅସ୍ତିତ୍ୱ ଅସ୍ୱୀକାର କଲେ। ବିବର୍ତ୍ତନ ଜଣେ ନାସ୍ତିକ ଦ୍ୱାରା ଉଭାବିତ ହୋଇଥିଲା। ଈଶ୍ୱରଙ୍କ ଅସ୍ତିତ୍ୱ ବା ଈଶ୍ୱରଙ୍କ ଅସ୍ଥି ପ୍ରମାଣିତ କରିବା ଡାର୍ୱିନ୍ ଲକ୍ଷଣ ଥିଲା, କିନ୍ତୁ ବିବର୍ତ୍ତନ ମତବାଦର ଶେଷ ଫଳ ମଧ୍ୟରୁ ଗୋଟିଏ ଥିଲା। ବିବର୍ତ୍ତନବାଦ ହେଉଛି ନାସ୍ତିକବାଦର ଏକ ସକ୍ଷମକାରୀ। ବିବର୍ତ୍ତନବାଦ ବୈଜ୍ଞାନିକମାନେ ସ୍ୱୀକାର କରନ୍ତି ନାହିଁ ଯେ ସେମାନଙ୍କର ଲକ୍ଷ୍ୟ ଜୀବସତ୍ତାର ଏକ ବିକଳ୍ପ ବ୍ୟାଖ୍ୟା ହେବାର ଲକ୍ଷ୍ୟ ଥିଲା, ଏବଂ ସେଥିଯୋଗୁଁ ନାସ୍ତିକବାଦ ନିମନ୍ତେ ଏକ ଭିତ୍ତିଭୂମି ପ୍ରଦାନ କରନ୍ତି। କିନ୍ତୁ ବାଇବଲ ଅନୁଆୟୀ ସେଥିଯୋଗୁଁ ହିଁ ବିବର୍ତ୍ତନ ମତବାଦ ସୃଷ୍ଟି ରହିଅଛି। ପ୍ରିୟ ଶ୍ରୋତା, ବାଇବଲ ଆମମାନଙ୍କୁ କୁହେ ଏହିପରି, ମୃତ୍ୟୁ ମନେ ମନେ କହିଅଛି ପରମେଶ୍ୱର ନାହାନ୍ତି, ବା ମୂର୍ଖ ମନେ ମନେ କହିଅଛି କି ପରମେଶ୍ୱର ନାହାନ୍ତି। ଗୀତ ସଂହିତା 14:1 ଦୃଢ଼ ଭାବରେ ଏହି କଥା କହ କି ମୃତ୍ୟୁ ମନେ ମନେ ବା ଦୁଷ୍ଟ ମନେ ମନେ କହିଅଛି ପରମେଶ୍ୱର ନାହାନ୍ତି। ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ କର୍ମ କରିଅଛନ୍ତି, ସୁକର୍ମକାରୀ କେହି ନାହାନ୍ତି। ଏହିପରି ଗୀତ ଲେଖକ ବାଇବଲରେ ଆମମାନଙ୍କୁ କହୁଅଛି। ଗୀତ ଲେଖକ 53:1 କହେ, ପରମେଶ୍ୱର ନାହାନ୍ତି ବୋଲି ମୂର୍ଖ ଆପଣ ମନେ ମନେ କହିଅଛି। କେଡ଼େ ସୌନ୍ଦର୍ଯ୍ୟ ଭାବରେ ଗୀତ ଲେଖକ ଆମମାନଙ୍କୁ କହୁଅଛନ୍ତି କି ପରମେଶ୍ୱର ନାହାନ୍ତି ବୋଲି ମୂର୍ଖ ଆପଣା ମନେ ମନେ କହିଅଛି ବା ମନେ ମନେ ଭାବିଅଛି, ଆଉ ଅନ୍ୟମାନଙ୍କୁ ବି ଏହିପରି ପ୍ରକାଶ କରନ୍ତି। ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ, ଅଧର୍ମ କରିଅଛନ୍ତି, କେହି ସୁକର୍ମ କରେ ନାହିଁ। ପ୍ରିୟ ଶ୍ରୋତା, ବାଇବଲ ମଧ୍ୟ ଏହା ସ୍ପଷ୍ଟରେ କହେ କି ମୂର୍ଖ ଆଉ ମୃତ୍ୟୁ ମାନେ ଜାଣିନାହାନ୍ତି କି ପରମେଶ୍ୱର ଅଛନ୍ତି, ଆଉ ସେମାନେ ମନେ ମନେ ଭାବନ୍ତି କି ପରମେଶ୍ୱର ନାହାନ୍ତି। ବାଇବଲ ମଧ୍ୟ ଘୋଷଣା କରେ ଯେ ସୃଷ୍ଟିକର୍ତ୍ତା ଈଶ୍ୱରଙ୍କୁ ବିଶ୍ୱାସ ନ କରିବା ହେତୁ ଲୋକମାନେ ଛାଡ଼ ପାଇବେ ନାହିଁ। ଜଗତର ସୃଷ୍ଟିକର୍ତ୍ତା ବୋଧି ତାହାଙ୍କର ଅଦୃଶ୍ୟ ଘୃଣ ସମୂହ ଅର୍ଥାତ୍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ୱରତ୍ୱ ସ୍ପଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସୃଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ହେବାର ବାଟ ନ ଥାଏ। ରୋମିଓ 1:20 ସ୍ପଷ୍ଟରେ କୁହେ, ବାଇବଲ ଅନୁଆଇ ଯେଉଁମାନେ ଈଶ୍ୱରଙ୍କ ସ୍ୱତାକୁ ଅସ୍ୱୀକାର କରନ୍ତି ସେମାନେ ମୂର୍ଖ ଅଟନ୍ତି। ତେବେ କିଛି ଖ୍ରୀଷ୍ଟିଆନମାନେ ସମସ୍ତେ କାହିଁକି ଅନେକ ଲୋକ ବିବର୍ତ୍ତନବାଦୀ ଅଟନ୍ତି ତେବେ କିଛି ଖ୍ରୀଷ୍ଟିଆନମାନେ ସେମାନେ କାହିଁକି ଅନେକ ଲୋକ ବିବର୍ତ୍ତନୀୟ ବୈଜ୍ଞାନିକମାନେ ବୈଜ୍ଞାନିକ ତଥ୍ୟଗୁଡ଼ିକର ପକ୍ଷପାତୀ ବିହୀନ ବାଖ୍ୟାକାରୀ ଅଟନ୍ତି ବୋଲି ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରନ୍ତି। କେବେ ହେଲେ ଆପଣ ଏହି ପ୍ରଶ୍ନର ଉତ୍ତର ପାଇବା ପାଇଁ ଚେଷ୍ଟା କରିଛନ୍ତି କି? ପ୍ରିୟ ଶ୍ରୋତା, ବାଇବଲ ଅନୁଆଇ ସେ ସମସ୍ତେ ମୂର୍ଖ ଅଟନ୍ତି। ମୂର୍ଖତାର ବୁଦ୍ଧିମତାର ଅଭାବରୁ ସୂଚାଏ ନାହିଁ। ଅଧିକାଂଶ ବିବର୍ତ୍ତନବାଦୀ ବୈଜ୍ଞାନିକମାନେ ବୁଦ୍ଧିମତା ଭାବେ ଅତି ନିପୁଣ ଅଟନ୍ତି। ମୂର୍ଖତା ହେଉଛି ଜ୍ଞାନକୁ ସଠିକ ଭାବେ ପ୍ରୟୋଗ କରିବାର ଅକ୍ଷମତା, ଯେପରିକି ରାଜା ସାଲୋମନ, ଯେପରିକି ଆମେ ହିତୋପଦେଶ 1:7 ଆମେ ପାଉଛୁ, ଆମ୍ଭମାନଙ୍କୁ କୁହେ ସଦାପ୍ରଭୁ ଭୟର ଜ୍ଞାନର ଆରମ୍ଭ, ମାତ୍ର ନିର୍ବୋଧ ଲୋକେ ଜ୍ଞାନ ଓ ଉପଦେଶ ତୁଚ୍ଛବୋଧ କରନ୍ତି। ପ୍ରିୟ ଶ୍ରୋତା, ସଦାପ୍ରଭୁଙ୍କ ଭୟ କରିବାରେ ହିଁ ଜ୍ଞାନର ଆରମ୍ଭ, ମାତ୍ର ଯେ କି ସଦାପ୍ରଭୁଙ୍କୁ ଭୟ କରେ ନାହିଁ ସେ ହେଉଛି ଏକ ମୂର୍ଖ। ନିର୍ବୋଧ ଲୋକେ ଜ୍ଞାନ ଓ ଉପଦେଶର ତୁଚ୍ଛାବୋଧ କରନ୍ତି ବୋଲି ପବିତ୍ର ଶାସ୍ତ୍ର ବାଇବଲମାନଙ୍କୁ ସ୍ପଷ୍ଟ ଭାବରେ କହୁଅଛି। ପ୍ରିୟ ଶ୍ରୋତା, ବିବର୍ତ୍ତନବାଦୀ ବୈଜ୍ଞାନିକମାନେ ସୃଷ୍ଟି ଏବଂ କିମ୍ବା ବୁଦ୍ଧିମାନ ବିନ୍ୟାସକୁ ବିଜ୍ଞାନ ଅସମ୍ମତ ଏବଂ ବୈଜ୍ଞାନିକ ପରୀକ୍ଷା ନିମନ୍ତେ ଯୋଗ୍ୟ ନୁହେଁ ବୋଲି କହି ପରିହାସ କରନ୍ତି। ସେମାନେ ଯୁକ୍ତି କରନ୍ତି ଯେ ଏକ ବୈଜ୍ଞାନିକ ଭାବରେ କିଛି ବିଷୟକୁ ବିବେଚନା କରିବା ନିମନ୍ତେ ଏହାକୁ ନିହାତି ପର୍ଯ୍ୟବେକ୍ଷଣ କରାଯାଇଥିବାକୁ ପରୀକ୍ଷା କରାଯାଇପାରିବାକୁ ପଡ଼ିବ। ଏହା ନିହାତି ପ୍ରସ୍ତୁତି ସମ୍ବନ୍ଧୀୟ ହୋଇଥିବା ଆବଶ୍ୟକ। ସୃଷ୍ଟି ସଂଖ୍ୟାରେ ହିଁ ଅତି ପ୍ରାକୃତିକ, ଈଶ୍ୱର ଏବଂ ଅତି ପ୍ରାକୃତିକ ବିଷୟକୁ ପର୍ଯ୍ୟବେକ୍ଷଣ କରାଯାଇପାରିବ ନାହିଁ କିମ୍ବା ପରୀକ୍ଷା କରାଯାଇପାରିବ ନାହିଁ, ତେଣୁ ଏହି ବିବର୍ତ୍ତ ଏହିପରି ହୋଇଥାଏ। ପ୍ରିୟ ଶ୍ରୋତା, ଅତଏବ ସୃଷ୍ଟି ଏବଂ କିମ୍ବା ବୁଦ୍ଧିମାନ ବିନ୍ୟାସକୁ ବିଜ୍ଞାନ ଭାବରେ ବିବେଚନା କରାଯାଇପାରିବ ନାହିଁ। ବାସ୍ତବରେ ବିବର୍ତ୍ତନକୁ ମଧ୍ୟ ପର୍ଯ୍ୟବେକ୍ଷଣ କିମ୍ବା ପରୀକ୍ଷା କରାଯାଇପାରିବ ନାହିଁ, କିନ୍ତୁ ବିବର୍ତ୍ତନା ମତବାଦୀମାନଙ୍କ ନିମନ୍ତେ ଏହା ଏକ ସମସ୍ୟା ଭାବେ ଜଣାଏ ନାହିଁ। ଫଳସ୍ୱରୂପ ସମସ୍ତ ତଥ୍ୟ ବିକଳ୍ପ ବାକ୍ୟକୁ ବିବେଚନା କରାଯାଇପାରେ ନାହିଁ। ପୂର୍ବାନୁସମାନ, ପୂର୍ବଧାରଣା ଏବଂ ବିବର୍ତ୍ତନ ମତବାଦର ପୂର୍ବ ଗ୍ରହଣୀୟ ଦ୍ୱାରା ଶୋଧନ ହୋଇଯାଏ। ପ୍ରିୟ ଶ୍ରୋତା, ଅଥଚ ବିଶ୍ୱ ବ୍ରହ୍ମାଣ୍ଡ ଆରମ୍ଭ କିମ୍ବା ଜୀବନର ଆରମ୍ଭକୁ ପରୀକ୍ଷା କରାଯାଇପାରିବ ନାହିଁ କିମ୍ବା ଏହାକୁ ପର୍ଯ୍ୟବେକ୍ଷଣ କରାଯାଇପାରିବ ନାହିଁ। ଏହା ମନେ ରଖିନିଅନ୍ତୁ ବା ମନେ ରଖିନିଅନ୍ତୁ। ଆରମ୍ଭ ବିଷୟରେ ଉଭୟ ସୃଷ୍ଟି ଏବଂ ବିବର୍ତ୍ତନ ବିଶ୍ୱାସ ପର୍ଯ୍ୟବେସିତ ପଧିତ ଅଟେ। ଉଭୟଟିକୁ ପରୀକ୍ଷା କରାଯାଇପାରିବ ନାହିଁ, କାରଣ ବିଶ୍ୱ ବ୍ରହ୍ମାଣ୍ଡର ଆରମ୍ଭ ବା ବିଶ୍ୱ ବ୍ରହ୍ମାଣ୍ଡର ଜୀବସତ୍ତାକୁ ପର୍ଯ୍ୟବେକ୍ଷଣ କରିବା ନିମନ୍ତେ ଶହ ଶହ କୋଟି କିମ୍ବା ହଜାର ହଜାର ବର୍ଷ ତଳକୁ ଯାଇପାରିବ ନାହିଁ। ବିବର୍ତ୍ତନବାଦୀ ବୈଜ୍ଞାନିକମାନେ ଏହି କାରଣ ଯୋଗୁଁ ସୃଷ୍ଟି ମତବାଦକୁ ପ୍ରତ୍ୟାଖ୍ୟାନ କରନ୍ତି ଯେ ସୃଷ୍ଟି ମତବାଦ ସେମାନଙ୍କୁ ତାତ୍ତ୍ୱିକ ଭାବେ ବିଶ୍ୱାସ କରିବା ନିମନ୍ତେ ବଳ ପ୍ରୟୋଗ କରେ, ଏବଂ ପ୍ରାରମ୍ଭ ନିମନ୍ତେ ବିବର୍ତ୍ତନବାଦର ବ୍ୟାଖ୍ୟାକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ପ୍ରତ୍ୟାଖ୍ୟାନ କରିବାକୁ ଦିଏ। ଆରମ୍ଭ ବିଷୟରେ ଅତନ୍ତ ସୃଷ୍ଟି ମତବାଦ ଯେପରି ବିଜ୍ଞାନର ସଂଖ୍ୟା ସହ ଯୁକ୍ତିସଙ୍ଗତ ହୋଇଥାଏ, ବିବର୍ତ୍ତନ ମତବାଦ ତାହାଠାରୁ କମ୍ ଯୁକ୍ତିସଙ୍ଗତ ହୋଇଥାଏ। ଆରମ୍ଭ ବିଷୟରେ ପରୀକ୍ଷା କରାଯାଇପାରିଥିବା ନିମନ୍ତେ ସମ୍ଭବ ଏକମାତ୍ର ବ୍ୟାଖ୍ୟା ବିବର୍ତ୍ତନ ଅଟେ, ତେବେ ଏହା ବିଜ୍ଞାନଗତ ହେଉଛି। ପ୍ରିୟ ଶ୍ରୋତା, ଏହା ଯେପରି ବାଇବଲ ଆମମାନଙ୍କୁ ସ୍ପଷ୍ଟ ରୂପରେ କହୁଅଛି, ଆରମ୍ଭ ବିଷୟରେ ପରୀକ୍ଷା କରାଯାଇପାରୁନଥିବା ନିମନ୍ତେ ସମ୍ଭବତା ଏକମାତ୍ର ବାକ୍ୟ ବିବର୍ତ୍ତନ ଅଟେ, ଅତଏବ ଏହା ବିଜ୍ଞାନଗତ ହେଉଥିବା ଆରମ୍ଭର ଏକମାତ୍ର ମତବାଦ ଅଟେ। ଏହା ମୂର୍ଖତା ଯେଉଁ ବୈଜ୍ଞାନିକମାନେ ବିବର୍ତ୍ତନ ମତବାଦର ସପକ୍ଷର ଅଟନ୍ତି ସେମାନେ ବିବର୍ତ୍ତନ ମତବାଦର ଥିବା ସତ୍ୟତାକୁ ଛୋଟତ୍ୱ ଭାବେ ପରୀକ୍ଷା ନକରି ଆରମ୍ଭର ଆପାତ୍ପ ଯୁକ୍ତିଯୁକ୍ତତା ମତବାଦକୁ ଆଗ୍ରହ କରନ୍ତି, କାରଣ ତାହା ସେମାନଙ୍କ ବିଜ୍ଞାନର ସଂକୀର୍ଣ୍ଣ ସଂଖ୍ୟା ସହ ତାର୍କିକ ଭାବେ ଯୁକ୍ତିସଙ୍ଗତ ହୁଏ ନାହିଁ। ପ୍ରିୟ ଶ୍ରୋତା, ଯଦି ସୃଷ୍ଟି ସତ୍ୟ ଅଟେ, ତେବେ ଜଣେ ସୃଷ୍ଟିକର୍ତ୍ତା ଅଟନ୍ତି ଯାହାଙ୍କ ନିକଟରେ ଆମେ ଉତ୍ତରଦାୟୀ ଅଟୁ। ବିବର୍ତ୍ତନବାଦ ନାସ୍ତିକବାଦର ସକ୍ଷମକାରୀ ଅଟେ। ବିବର୍ତ୍ତନର ନାସ୍ତିକମାନଙ୍କୁ ଜଣେ ସୃଷ୍ଟିକର୍ତ୍ତା ଈଶ୍ୱରଙ୍କ ବିହୁନେ ଜୀବସତ୍ତା କିପରି ହେଲା ତାହା ବ୍ୟାଖ୍ୟା କରିବା ନିମନ୍ତେ ଏକ ଆଧାର ଯୋଗାଏ। ବିଶ୍ୱ ବ୍ରହ୍ମାଣ୍ଡର ସଂସୃଷ୍ଟ ହେବା ନିମନ୍ତେ ଏକ ଈଶ୍ୱରଙ୍କ ଆବଶ୍ୟକତାକୁ ବିବର୍ତ୍ତନ ଅସ୍ୱୀକାର କରେ। ନାସ୍ତିକବାଦର ଧର୍ମ ନିମନ୍ତେ ବିବର୍ତ୍ତନ ହେଉଛି ସୃଷ୍ଟି ମତବାଦ। ବାଇବଲ ନାସ୍ତିକବାଦର ଧର୍ମ ନିମନ୍ତେ ବିବର୍ତ୍ତନ ହେଉଛି ସୃଷ୍ଟି ମତବାଦ। ବାଇବଲ ଅନୁଆୟୀ ବିକଳ୍ପଟି ସୃଷ୍ଟି ଅଟେ। ଆମେ ଆମର ସର୍ବଶକ୍ତିମାନ ଏବଂ ସର୍ବଜ୍ଞ ଈଶ୍ୱରଙ୍କର ବାକ୍ୟକୁ ବିଶ୍ୱାସ କରିବା କିମ୍ବା ଆମେ ତର୍କହୀନ ହୋଇଥିବା ପକ୍ଷପାତି ମୂର୍ଖମାନଙ୍କର ବୈଜ୍ଞାନିକ ବାକ୍ୟଗୁଡ଼ିକ ବିଶ୍ୱାସ କରିପାରିବା ତାହା ଆମେ ନିଜେ ନିର୍ଣ୍ଣୟ ନେବାକୁ ପଡ଼ିବ। ପ୍ରିୟ ଶ୍ରୋତା, ଏକ ସୃଷ୍ଟିକର୍ତ୍ତା ଅଛନ୍ତି ଯିଏକି ଏହି ପୃଥିବୀକୁ ସୃଷ୍ଟି କରିଅଛନ୍ତି। ଏହା ମାନବୈଜ୍ଞାନିକ ଦ୍ୱାରା କିଛି ନାହିଁ, ଏହା ସଦାପ୍ରଭୁ ପରମେଶ୍ୱର ଏହା ସୃଷ୍ଟି କରିଛନ୍ତି। ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କଠାରେ ଆମେ ବିଶ୍ୱାସ କରି ତାହାଙ୍କ ମଧୁରମୟ ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣେଇଲ, ବୈଜ୍ଞାନିକ ବିବର୍ତ୍ତନ ଓ ସୃଷ୍ଟି ବିଷୟରେ ତୁମଠାରେ ବିଶ୍ୱାସ ରଖିବା ପାଇଁ ଆମମାନଙ୍କୁ ଶକ୍ତି, ଜ୍ଞାନ ଓ ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଆମ ପାପ ସବୁ କ୍ଷମା କର, ଶକ୍ତିରେ, ଜ୍ଞାନରେ, ଆଶିଷରେ ଭରାଇ ଦିଅ। ଆଉ ପରିଶେଷ ଯେବେ ତୁମ୍ଭ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଦ୍ୱିତୀୟ ଥର ଆସିବେ ତୁମ ସେହି ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଅଛି, ଶୁଣି ଗ୍ରହଣ କର। ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটেজ মিডিয়া সেটর, এসডিএ মিশন কম্পাউন্ড, সাি পার্ক, পুণে 411037, মহারাষ্ট্র। বা খোলতু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRIINDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যাঁতু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু। ঈশ্বর আপনকু আশীর্বাদ করন্তু। ধন্যবাদ।